ମୋ ନାଁ ବାସନ୍ତୀ ବେହେରା, 43 ନମ୍ବର ୱାର୍ଡ ଲକ୍ଷ୍ମୀସାଗ ତଳ ସାହି। ଆମ ମୋ ଘର ଡ୍ରେନ୍ର ପାଖରେ ଥିବାରୁ ଯେତେବେଳେ ଜୋରରେ ପ୍ରବଳ ବର୍ଷା ହେଉଛି ସେତେବେଳେ ମୋ ଘରେ ପାଣି ପଶିଯାଇଛି, ଯାହାଫଳରେ କି ଆମେ ଖାଇବା ପିଇବା ଶୋଇବା ପାଇଁ ବହୁତ ହଇରାଣ ହେଉଛୁ। ଯେହେତୁ ଆମ ଘରେ ଜଣେ ବୟସ୍କ ଲୋକ ଅଛନ୍ତି, ଲାଟିନ୍ ଯିବା ପାଇଁ ବି ବହୁତ ଅସୁବିଧା ହେଉଛନ୍ତି, ତ ଏହି ସମୟରେ କେହି ବି ସାହାଯ୍ୟ କରିବା ପାଇଁ କି ପାଣି କାଢିବା ପାଇଁ କି ଆସୁନାହାନ୍ତି, ତ ଆ ପାଇଁ ସରକାର ଯଦି କିଛି ପଦକ୍ଷେପ ନିଅନ୍ତେ ତାହେଲେ ବହୁତ ଭଲ ହୁଅନ୍ତା।